दसम स्कंद प्रथम अध्याय श्लोक 3। अवतीर्ज्य चतुर्वंशे
भगवान् भूतभावना
कृतवान् जानी विश्वात्मा तानि नो बदविस्तरात्
अवतीर्ज्य चतुर्वंशे
भगवान् भूतभावना
कृतवान् जानी विश्वात्मा
तानि नो बदविस्तरात्। विश्वात्मा जगत कारण भगवान श्री कृष्ण जदुवंशरे अवतीर्ण हुई जेम सब लीला प्रकाश करते हैं श्री लीला चरितावली अंबमान निकट रे विस्तारित पूर्वक वर्णना करंजो। भगवान कर विषय रे ये कथा चलछ दशम स्कंद प्रथम अध्याय ये अध्याय शिष्य को सुनती भगवान कृष्ण कर आविर्भाव। दशम स्कंद हूँ मुख्य विषय भागवतम दसटी कथा रही दसटी विषय रही देहरे गोटे विषय हूँ आश्रय तत्व स्वर्ग विसर्ग स्थान पोषण मत मनंतर ईशान कथा निरोध मुक्तिर आश्रय ये दसटी विषय भागवत वर्णना कर ये नौटी विषय जो रही केमी सृष्टि होस्तार होती कौन सब रही कि भगवान भक्त मान को पोषण करसब कथा जो रही भागवतम ये नौटी जाक तत्व जहाँ उपर आश्रय करती सी हूँ आश्रय तत्व सी हूँ भगवान कृष्ण तक विषय ये दशम स्कंधे 90 अध्याय वर्णना करु दुईटी श्लोक भगवान विषय कहीदी तेणु ये जो श्लोक आम आलोचना करे जदुश्च कौन तापर श्लोक अवतीर्ज जदुर्वंशे भगवान जदु ता पूर्व श्लोक कहले जदु पुणे कह जदु जदु वंश भगवान जो आसु जदुवंश गुरुत्व ये गुरुत्व प्रदान करेणु अवतीर्ज जदुर्वंशे भगवान ये अवतरण कले अवतीर्ण कले ये भगवान और जीव भितर तफात होता आमे जो जीव मान बद्ध जीव एम अवतरण करती ना एम घूरी बुलाती भौतिक जगत घूरी बुलाती तेणु तर कर्मफल अनुसार को माँ गर्भ को सी आसती भगवान जो आसती भगवान इच्छा स्वतंत्र अवतीर्ज से अवतरण करती तेणु ये अवतार से कहते अवतार बोली कनेक अवतार रही कृष्ण कि भगवान हो अवतारी अवतार ये समस्त जहाँ सब अवतार आसे अवतारी कृष्ण होंगे अवतारी आते भगवान जिते सब रही सब अवतार कहते चांस कलापुंस कृष्ण भगवान स्वयं कृष्ण होंगे मूल भगवान से होंगे अवतारी तेणु भगवान ये भाव चिंता कले जदुवंशर आसवापी कहीं जदु आम कही जदु हूँ भगवान अत्यंत प्रिय भक्त जे कि भगवान निजर पिता आदेश को त्याग करते पिता त्याग कर देते कह चले पिता आदेश को त्याग करदे तेणु पिता त्याग कला भाला जो कह गुरु न शस्या स्वजन न शस्या पिता न शस्या जनन न शस्या जन मचेत समुपेत मृत्यु जे तर अधीन व्यक्ति मान को मृत्यु मुख रक्षा न करती से पदवा चाहिए ना कि जो भगवान कहले भगवद गीतार सर्वधर्म महान प्रति झी जदु से भाव सब त्याग करदे पिता त्याग करदे भगवान भगवान से जानते भगवान वंश आसवे तेणु तिता जो कहले ତାଙ୍କର ବାର୍ଦ୍ଧକ୍ୟକୁ ନେଇକରି ପୁତ୍ର ତମ ତମ ମୋର ତମର ଯେଉଁ ଯୌବନ ଅଛି ପ୍ରଦାନ କର ସେ କିଛି ମନା କରିଦେଲେ। ସେଥିରେ ସେ ଭଗବାନ ତାଙ୍କ ଉପରେ ବହୁତ ସନ୍ତୁଷ୍ଟ ହୋଇଗଲେ। ଆଚାର୍ଯ୍ୟମାନେ ଏଇଟା ଟିକାରେ କହନ୍ତି ଭଗବାନ ଏଇ ବଂଶରେ ଆସୁଛନ୍ତି ଅବତୀର୍ଯ୍ୟ ଚତୁର୍ବଂଶେ ଭଗବାନ ଭୂତ ଭାବନା। ପରୀକ୍ଷିତ ମହାରାଜ ମଧ୍ୟ ଯେଉଁ ବଂଶରେ ଆସୁଛନ୍ତି ସେ ମଧ୍ୟ ପ୍ରସିଦ୍ଧ ବଂଶ ପୁରୁ ବଂଶ ହେଉଛନ୍ତି ପିତାଙ୍କର ଆଜ୍ଞାକୁ ଗ୍ରହଣ କଲେ ପିତାଙ୍କ ସେଥିପାଇଁ ପୁରୁ ବଂଶରେ ଆସୁଛନ୍ତି। କୌରବମାନେ ଯେଉଁ ଆସୁଛନ୍ତି ଏମାନେ ରାଜା ହେଲେ। ଯଦୁବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି ଭଗବାନ ବା ଭୋଜବଂଶ ମଧ୍ୟ ସେ ଯଦୁବଂଶରେ ଯେଉଁ ଉଗ୍ରସେନ ରାଜା ହେଇଥିଲେ ଏମାନେ ଇଏ ହେଉଛନ୍ତି ଏମାନେ ସମଗ୍ର ପୃଥିବୀର ରାଜା ହେଇପାରିବେ ନାହିଁ କାରଣ ତାଙ୍କ ଉପରେ ଅଭିଶାପ ଥିଲା ଯଯାତି ମହାରାଜଙ୍କର। ସେଇଥିପାଇଁ ଭଗବତ ଗୀତାରେ ଯେଉଁ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଯୋଗରେ ଅର୍ଜୁନ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେତେବେଳେ ସେ କ୍ଷମା ପ୍ରାର୍ଥନା କରିଛନ୍ତି କହୁଛନ୍ତି ସଖେତି ମତ୍ୱା ପ୍ରସବାଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଯେଉଁ କହୁଛନ୍ତି ସେ ଭଗବାନ ଯେଉଁ କୃଷ୍ଣ ବୋଲି କହୁଥିଲେ ବା ଯାଦବ ବୋଲି କହୁଥିଲେ ସେଥିପାଇଁ ସେ କ୍ଷମା ପ୍ରାର୍ଥନା କଲେ। କାହିଁକି କ୍ଷମା ପ୍ରାର୍ଥନା କଲେ ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ଯେ ଅର୍ଜୁନ ଯେତେବେଳେ କୃଷ୍ଣଙ୍କୁ ବନ୍ଧୁ ହିସାବରେ କୃଷ୍ଣ ବୋଲି ଡାକୁଥିଲେ ତାଙ୍କର ମନର ଭାବନା ଥିଲା ଯେ ତମେ ହେଉଛ ବସୁଦେବଙ୍କର ପୁତ୍ର। ବସୁଦେବ ଏତେ ପ୍ରସିଦ୍ଧ ଯୋଦ୍ଧା ନୁହନ୍ତି କିନ୍ତୁ ମୁଁ ହେଉଛି ପାଣ୍ଡୁଙ୍କର ପୁତ୍ର ତେଣୁ ଆମର ପିତା ପ୍ରସିଦ୍ଧ ଯୋଦ୍ଧା ଥିଲେ ସମଗ୍ର ବିଶ୍ୱକୁ ଜୟ କରିଥିଲେ ଏଇ ଭାବରେ ସେ କହୁଥିଲେ। ଆଉ ଯାଦବ କହିବାର ଉଦ୍ଦେଶ୍ୟ ହେଉଛି ତୁମେ ଯଦୁ କୂଳରେ ଆସିଛ ତୁମେ ରାଜା ହୋଇପାରିବ ନାହିଁ ଆମେ ପୁରୁ କୂଳରେ ଆସିଛୁ ଆମେ ରାଜା ହେବୁ। ତେଣୁ ଯୁଧିଷ୍ଠିର ମହାରାଜ ରାଜା ହେଲେ ସମଗ୍ର ପୃଥିବୀର ରାଜା ହେଲେ। ତେଣୁ ଏଇ ଯଦୁର୍ବଂଶରେ ଆସୁଛନ୍ତି ଭଗବାନ ଯଦୁବଂଶରେ ଆସୁଛନ୍ତି ଆସିକରି ଭଗବାନ ସେ ଭଗବାନ ଭଗବାନ ଭୂତ ଭାବନ ବିଶ୍ୱାତ୍ମା ତିନୋଟି ବିଶେଷଣ ଭଗବାନ ବିଷୟରେ କହିଛନ୍ତି। ପରୀକ୍ଷିତ ମହାରାଜ ମଧ୍ୟ ଭଗବାନଙ୍କ ସହିତ ସମ୍ବନ୍ଧରେ ସମାନ କାରଣ ଯେଉଁ ଦେଖିବା ପୂର୍ବ ପୂର୍ବ ବଂଶଧରମାନଙ୍କ ବିଷୟରେ ଯଦି କୁହାଯିବ ତାହେଲେ ଯଯାତି ମହାରାଜ ତାଙ୍କ ପୂର୍ବ ବଂଶ ଯଯାତି ମହାରାଜଙ୍କର ଏମାନେ ସମସ୍ତେ ବଂଶଧର। ଯଯାତି ମହାରାଜଙ୍କ ଠାରୁ ଅଲଗା ଅଲଗା ପୁତ୍ର ଯେଉଁ ଜାତ ହେଇଛନ୍ତି ଅଲଗା ଅଲଗା ବଂଶ ହେଇଯାଇଛି କିନ୍ତୁ ଯଦି ଆହୁରି ତାଙ୍କ ପୂର୍ବଟାକୁ ଚିନ୍ତା କରାଯିବ ତାହେଲେ ଗୋଟିଏ ସେଇ ଯଯାତି ମହାରାଜଙ୍କ ବଂଶରେ ସମସ୍ତେ ଆସୁଛନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କର ସେଇ ବଂଶରେ ଆସୁଛନ୍ତି କେତେ ଆନନ୍ଦ ତାଙ୍କର ହେଉଥିବ। ତେଣୁ ଭଗବାନଙ୍କୁ ତିନୋଟି ସମ୍ବୋଧନ କରିଛନ୍ତି ବା ତିନୋଟି ବିଶେଷଣ ଦେଇଛନ୍ତି ତାଙ୍କର ଭଗବାନଙ୍କର ହେଉଛି କ'ଣ ନା ଭଗବାନ ଭୂତ ଭାବନ ବିଶ୍ୱାତ୍ମା। ଭଗବାନ ଯେତେବେଳେ କହୁଛନ୍ତି ତାଙ୍କ ବିଷୟରେ ତାଙ୍କ ଗୁଣଗାନ ନ କରି ରହିପାରୁନାହାନ୍ତି ଏ ଭକ୍ତଙ୍କର ଲକ୍ଷଣ ହେଉଛି ଏଇଟା। ଭଗବାନଙ୍କର ଯେତେବେଳେ କଥା କହିବେ ସେତେବେଳେ ସେ ଭଗବାନଙ୍କର ଗୁଣଗାନ ନ କରି ରହିପାରିବେ ନାହିଁ ଗୁଣଗାନ ତେଣୁ ଏଠି କହିଲେ ଭୂତ ଭାବନ ଏବଂ ବିଶ୍ୱାତ୍ମା ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଏବଂ ଭୂତ ଭାବନ। ଭୂତ ଭାବନ କହିଲେ ଭୂତ କହିଲେ କେତେ ଜୀବ ଅଛନ୍ତି ଏବଂ ନିର୍ଜ ବସ୍ତୁ ମଧ୍ୟ ଭୂତ ବୋଲି କୁହାଯାଉଛି ପଞ୍ଚଭୂତ ରହିଛି ଏମାନଙ୍କୁ ଭାବନ ଏମାନଙ୍କୁ ସିଏ କ'ଣ ଭାବ ପ୍ରଦାନ କରନ୍ତି ବା ଜୀବନ ପ୍ରଦାନ କରନ୍ତି ଭୂତ ଭାବନ। ଭୂତ ଭାବନ ଶବ୍ଦରେ ଅନେକ ଅର୍ଥ ରହିଛି ଆମେ କହିବା ଆଚାର୍ଯ୍ୟମାନେ କହିଛନ୍ତି ଭୂତ ଭାବନ ସିଏ କୃତବାନ ଜାଣି ବିଶ୍ୱାତ୍ମା ଏ ଶ୍ଳୋକଟି କାହିଁ କହିଲେ ପରୀକ୍ଷିତ ମହାରାଜ ଆମର ଇଏ କହୁଛନ୍ତି ଶ୍ରୀଧର ସ୍ୱାମୀ ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମଧ୍ୟ ନନୁ ଜାତ ଗତ ଏଇ ନବସ୍କନ୍ଧ ଚବିଶ ଅଧ୍ୟାୟ ଚଉଷଠି ଛଅଷଠି ଶ୍ଳୋକରେ ଏଇ ଭଗବାନ ବିଷୟରେ ଦୁଇଟି ଶ୍ଳୋକରେ କହିଛନ୍ତି ଭଗବାନ ଏମିତି ଜାତ ହେଲେ ସେ ତାପରେ ଏଠିକି ଆସିଲେ ବୃନ୍ଦାବନକୁ ଆସିଲେ ସେଠି ସବୁ ଲୀଳା କଲେ ଏଇସବୁ କଥା କହିଲେ ମଥୁରା ଏବଂ ଦ୍ୱାରକାରେ ସବୁ ଲୀଳା କଲେ ଏଇ ସଂକ୍ଷେପରେ କହିଥିଲେ ଦୁଇଟି ଶ୍ଳୋକରେ। ତେଣୁ ଯଦି ସୁଖଦେବ ଗୋସ୍ୱାମୀ କହିବେ ମୁଁ ତ କହିଲି ତାଙ୍କ ବିଷୟରେ ଆଉ କ'ଣ କହିବି ନା 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 ନନୁ ସର୍ବାଣି ଅପି ତସ୍ୟ କର୍ମାଣି ହଁ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଟୀକା ଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ନନୁ ଯାହା ତ ମୁଁ ତ କହିଲି ନା ସେଇଟାକୁ ବିସ୍ତାର ଭାବରେ କୁହନ୍ତୁ କୃତବାଣୀ ଜାଣି ବିଶ୍ୱାତ୍ମା ଯେ ଭଗବାନ ଯିଏକି ଭୂତ ଭାବନ ଯିଏକି ବିଶ୍ୱାତ୍ମା ସେ ଯେଉଁ ସବୁ କାର୍ଯ୍ୟ କରିଥିଲେ ତାହା ନି ନ ବଦ ବିସ୍ତରା ସେସବୁକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ଏପରି ଭାବରେ ଏ ଶ୍ଳୋକରେ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ଯେ ଯଦି ସୁଖଦେବ ଗୋସ୍ୱାମୀ କହିବେ, ମୁଁ ତ ତାଙ୍କ ବିଷୟରେ କହିଲି, ଆଉ କ'ଣ କହିବି ନା, ତାଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ସବୁ ଜିନିଷକୁ ସଂକ୍ଷେପରେ କୁହାଯାଇପାରିବ ଏବଂ ବିସ୍ତାର ଭାବରେ କୁହାଯାଇପାରିବ ସବୁ କଥାକୁ। ଆମେ ଦେଖୁଛେ ନ୍ୟୁଜ୍ ଯେଉଁ ପଢ଼ା ହେଉଛି, ପ୍ରଥମେ ହେଡ଼ଲାଇନ୍ ଦିଆଯାଉଛି ଏବଂ ତା'ପରେ ତାକୁ ବିସ୍ତାର କରାଯାଉଛି ଏବଂ ଲାଷ୍ଟକୁ ପୁଣି ତାକୁ ହେଡ଼ଲାଇନ୍ରେ ସମାପ୍ତ କରାଯାଉଛି। ଭାଗବତ ମଧ୍ୟ ସେଭଳି ଭାବରେ ପ୍ରଥମେ ହେଡ଼ଲାଇନ୍ ମଙ୍ଗଳାଚରଣରେ ସବୁ କଥା କୁହାଗଲା। ମଙ୍ଗଳାଚରଣ ଯେଉଁ ତିନୋଟି ରହିଛି, ତିନୋଟି ଶ୍ଳୋକରେ ସବୁ ଶାସ୍ତ୍ରର ଅର୍ଥକୁ ବର୍ଣ୍ଣନା କରାଗଲା ତିନୋଟି ଶ୍ଳୋକରେ। ଏବଂ ଲାଷ୍ଟକୁ ଦେଖିବା ଯେଉଁ ବିସ୍ତାର କରାଗଲା, ପ୍ରଥମ ସ୍କନ୍ଦରୁ ଏକା ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ବିସ୍ତାର କରିକିରି ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ସୁତ ଗୋସ୍ୱାମୀ ପୁଣି ତାକୁ ସଂକ୍ଷେପରେ କହିଦେଲେ, ଯାହାକି ଭାଗବତ କ୍ରମ ବୋଲି କହିଦେଲୁ। ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏହା ହେଲା, ଦ୍ୱିତୀୟ ଅଧ୍ୟାୟରେ ଏହା ହେଲା, ଏଭଳି ଭାବରେ ସଂକ୍ଷେପରେ ପୁଣି ଥରେ କହିଦେଲେ, କହିକିରି ଭାଗବତଙ୍କୁ ସମାପ୍ତ କରିଛନ୍ତି ନାମ ସଂକୀର୍ତ୍ତନରେ। ଏଇଭଳି ଭାବରେ ଭାଗବତଙ୍କୁ ମଧ୍ୟ କୁହାଯାଇଛି। ତେଣୁ ସବୁ ଜିନିଷକୁ ବିସ୍ତାର, ଭାଗବତମରେ 18,000 ଶ୍ଳୋକ ରହିଛନ୍ତି, ତାକୁ ଯଦି ସଂକ୍ଷେପରେ କୁହାଯିବ ସେଇଟା ହେଉଛି କ'ଣ ନା, ସିଏ ହେଉଛି ଚତୁଶ୍ରୁତି ଭାଗବତ, ଯାହାକି ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35 ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ ଚତୁଶ୍ରୁତି ଭାଗବତ। ଏଇ ଚତୁଶ୍ରୁତି ଭାଗବତ ବିସ୍ତାର ହେଉଛି 18,000 ଶ୍ଳୋକ। ଚତୁଶ୍ରୁତି ଭାଗବତକୁ ଯଦି ପୁଣି ସଂକ୍ଷେପ କରାଯିବ ସେ ହେଉଛି କ'ଣ, ସେ ହେଉଛି ଗାୟତ୍ରୀ, ଏବଂ ଗାୟତ୍ରୀକୁ ଯଦି ପୁଣି ସଂକ୍ଷେପ କରାଯିବ ସେ ହେଉଛି ଓଂକାର ପ୍ରଣବ ପ୍ରଣବ। ହଁ, ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି ପ୍ରଣବ ଯେ ପ୍ରଣବ ଏତେ ଯେଇ ଅର୍ଥ ଗାୟତ୍ରୀ ତୁ ସେଇ ହୁଏ, ସେଇ ଅର୍ଥ ବିବଲିଆ ଚତୁଶ୍ରୁତି ଭାଗବତ କହେ। ଯେମିତି ଗୋଟେ ବର ଗଛ, ବିରାଟ ବର ଗଛ, କିନ୍ତୁ ତାର ମଞ୍ଜି ହେଉଛି ବହୁତ କ୍ଷୁଦ୍ର, କିନ୍ତୁ ସେଥିରୁ ବିରାଟ ବର ଗଛ ବାହାରିଛି। ସେଇଭଳି ଭାବରେ ଏଇ ଯେଉଁ ସମସ୍ତ ବୈଦିକ ଶାସ୍ତ୍ରକୁ ଗୋଟିଏ ଅକ୍ଷର ପ୍ରକାଶ କରାଯାଇପାରିବ, ସେ ହେଉଛି ଓଂକାର ପ୍ରଣବ ସର୍ବେଦ ଶିଖାଗଲା। ଓଂକାର ମାଧ୍ୟମରେ ସବୁ ଜ୍ଞାନ, ତା ଭିତରେ ସବୁ ରହି ଭଗବାନ ଏଇଭଳି ବସ୍ତୁ ବିସ୍ତାର କଲେ ଶେଷ ହେବ ନାହିଁ। ଅନନ୍ତ ଦେହ ଭଗବାନଙ୍କର ଗୁଣଗାନ କରୁଛନ୍ତି ଗୋଟିଏ ମୁଖରେ ନୁହଁ, ବା 100 ମୁଖରେ ନୁହଁ, 1,000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ଶେଷ ହେଇପାରୁନାହିଁ। ତାରେ ଏଇଟା ହେଉଛି ଶ୍ରୀମଦ୍ ଗୌରବନ୍ଦ୍ର ସ୍ୱାମୀ ମହାରାଜ କହୁଥିଲେ। ତାରେ ସେ ଯେଉଁ ଧାରଣ କରିଛନ୍ତି ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ, 14 ଭୁବନ ରହିଛି, ଧାରଣ କରୁଛନ୍ତି, ତାଙ୍କର 1,000 ଫଣା ରହିଛି, ଗୋଟିଏ ଫଣାରେ ଧାରଣ କରିଛନ୍ତି ଏବଂ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଗୋଟେ ଥରେ ବିଶ୍ୱାମିତ୍ର ଋଷି ଏବଂ ବଶିଷ୍ଠ ଋଷି ଯାଇ ପହଞ୍ଚିଗଲେ ତାଙ୍କ ପାଖରେ। ହଁ, ସେଠି ପହଞ୍ଚିକରି ପ୍ରଣାମ କରି କହିଲେ, ମୋ ପ୍ରଭୁ, ଆମର ଯେଉଁ ଆମ ଭିତରେ କିଏ ଶ୍ରେଷ୍ଠ ଆପଣ ନିର୍ଣ୍ଣୟ କରନ୍ତୁ। ତେଣୁ ଭଗବାନ କହିଲେ, ଅନନ୍ତଦେବ କହିଲେ, ତୁମେ ପ୍ରଥମେ ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କର, ତା'ପରେ ମୁଁ କହିବି। ହଁ, ବିଶ୍ୱାମିତ୍ର ଚେଷ୍ଟା କଲେ ପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଋଷି ଧାରଣ କରିଦେଲେ। ତେଣୁ ଭଗବାନଙ୍କୁ ଆଉ କହିବାକୁ ପଡ଼ିଲା ନାହିଁ କିଏ ତାଙ୍କ ବିଷୟରେ ଶ୍ରେଷ୍ଠ। ତେଣୁ ଇଏ ଅନନ୍ତଦେବ ଯେଉଁ କଥା କହୁଛନ୍ତି, ଏ ପର୍ଯ୍ୟନ୍ତ ଶେଷ ହେଇପାରୁନାହିଁ। ଏବଂ ସେଇଠି ଯାଇକରି ଶୁଣିଥିଲେ ଚତୁର୍ସନ ସନକ ସନାତନ ସନନ୍ଦନ ସନତ କୁମାର, ତାଙ୍କ ପାଖରୁ ଆସିଲେ ସାଂଖ୍ୟାୟନ, ଏଇଭଳି ଭାବେ ପରାଶର ମୁନି, ଏମିତି ହେଇକରି ଆମର ମୈତ୍ର ମୁନି ଆସିଛନ୍ତି। ଏ ଗୋଟେ ପରମ୍ପରା, ଏଇ ଦର୍ଶନ ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଯାଇ, ଏ ଗୋଟେ ପରମ୍ପରା। ଭଗବାନଙ୍କ ଗୁଣ କୁହାଯିବ ଯଦି ଶେଷ ହେବ ନାହିଁ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଆମର କୁହାଯାଇଛି ଚୈତନ୍ୟ ଚରିତ୍ରାମୃତରେ, ଚୈତନ୍ୟ ଭାଗବତରେ ଏସବୁ କଥା କୁହାଯାଇଛି, ଅନେକ ଅର୍ଥ ରହିଛି। ତେଣୁ ଏଠି ଯେଉଁ କୁହାଗଲା ଯେ ଧାନ ବୋଧ ବିସ୍ତାର ନିଶ୍ଚିତ ଭାବରେ କ'ଣ କୁହାଯିବ, ଶେଷ ହେଇପାରିବ ନାହିଁ, କିଏ କେବେ ହେଲେ ଶେଷ କରିପାରିବେ ନାହିଁ। ଭଗବତ ଗୀତାରେ ମଧ୍ୟ ଅର୍ଜୁନ ଯେତେବେଳେ ପଚାରୁଛନ୍ତି, ପ୍ରଭୁ ଆପଣ ଏ ଯେଉଁ ବିଭୂତି ଯୋଗ ବିଷୟରେ କହିଲେ, ଏଇଟାକୁ କ'ଣ ମୁଁ ତୃପ୍ତି ପାଇପାରୁନାହିଁ, ଏଇଟାକୁ ଭୂୟ ଏବଂ ମହାବ ଏଇଟାକୁ ବିସ୍ତାର ଭାବରେ କୁହନ୍ତୁ। ଯେତେବେଳେ କହୁଛନ୍ତି ଭଗବାନ କହୁଛନ୍ତି, ହନ୍ତତେ କଥେଇ ସେ ଆମେ ଦିବ୍ୟା ଆତ୍ମ ବିଭୂତ ଏହା ପ୍ରଧାନତଃ କୁରୁଶ୍ରେଷ୍ଠ ନାସ୍ତ ବିସ୍ତୃତ ଶୁଣେ। ମୁଁ ତୁମକୁ କହିବି ଅର୍ଜୁନ, ମୋର ବିଭୂତି ବିଷୟରେ କହିବି, କିନ୍ତୁ ପ୍ରଧାନ ପ୍ରଧାନ ବିଭୂତି କହିବି, କାରଣ ଆର ନା ଅନ୍ତ ନାହିଁ। ଭଗବାନଙ୍କୁ କୁହାଯାଏ ଗୋଟେ କଥା, ତାଙ୍କ ନାମ ହେଉଛି ଅନନ୍ତ। ଆମେ ଚିନ୍ତା କରିପାରିବା ନାହିଁ, କାରଣ ଆମର ଯେତିକି ଶକ୍ତି ରହିଛି ଅନ୍ତବନ୍ଧୁ, ଅନ୍ତ ହେଇଯିବ ଗୋଟେ ସମୟରେ, ଶରୀର ଶେଷ ହେଇଯିବ। କିନ୍ତୁ ଭଗବାନ ହେଉଛନ୍ତି ଅନନ୍ତ ବିଭୂ, ସିଏ ଆମେ ହେଉଛୁ ଅଣୁ, ଆମ ଲିମିଟେଡ୍ ଶକ୍ତି ଆମର ରହିଛି, ଭଗବାନଙ୍କର ଅନଲିମିଟେଡ୍ ଶକ୍ତି। ତେଣୁ କିନ୍ତୁ ଲୋଭବଶତଃ ସେ ଚାହୁଁଛନ୍ତି ବିସ୍ତାର ଭାବରେ ଶୁଣିବା, ଯଦିଓ ତାଙ୍କର ଆଉ ସାତ ଦିନ ଆୟୁଷରୁ ଚାରିଦିନରୁ ଉର୍ଦ୍ଧ୍ୱ ହେଇଗଲାଣି, ଆଉ ଅଳ୍ପ ଦିନ ଦୁଇ ତିନି ଦିନ ରହିଛି ତାଙ୍କର ଆୟୁଷ, କିନ୍ତୁ ଏଇ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛନ୍ତି। ଆଉ ସେମାନେ ଆଉ ମୃତ୍ୟୁବରଣ କରିବେ, ମୃତ୍ୟୁ ଯାହା ବିଷୟରେ ମୃତ୍ୟୁ ଯାହାକୁ କୁହାଯିବ ସେ ପୁରା ଆଉ ଅନ୍ୟ କିଛି ଚିନ୍ତା କରିପାରିବ, ମୃତ୍ୟୁ ବିଷୟରେ ବିଚଳିତ ହେଇକି ରହିବ, ସବୁବେଳେ ଉଦ୍ବିଗ୍ନ ହେଇକି ରହିବ। ମୃତ୍ୟୁ କଥା ଯଦି କୁହାଯିବ ତୁମର ମୃତ୍ୟୁ ଅମୁକ ଦିନ ହେବ, ତାହେଲେ ଜଣେ ଉଦ୍ବିଗ୍ନ ଅବସ୍ଥାରେ ରହିବ। କିନ୍ତୁ ପରୀକ୍ଷିତ ମହାରାଜ ଏଭଳି ଥିଲେ ଭଗବାନ ଭକ୍ତ, ଆମର କୁହାଯାଇଛି ନା ଭଗବତ ଗୀତାରେ, ଯେଉଁମାନେ କ'ଣ ଧୀରସ୍ତତ୍ର ନ ମୁହିଅନ୍ତି, ଧୀର ବ୍ୟକ୍ତିମାନେ ମୃତ୍ୟୁ ପାଇଁ ବିଚଳିତ ହୁଅନ୍ତି ନାହିଁ। ତେଣୁ ତାଙ୍କର କୌଣସି ବିଚଳିତ ହେଉନଥିଲେ, ସିଏ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଥିଲେ। ଅନ୍ୟ ଲୀଳାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, ଭଗବାନଙ୍କର ଅନେକ ଅବତାର ରହିଛନ୍ତି, ଅନେକ ସବୁ ଚରିତ୍ର ରହିଛି, ବିଭିନ୍ନ ଭକ୍ତ ଚରିତ୍ର ରହିଛି, ଭଗବାନଙ୍କ ବିଭିନ୍ନ ଅବତାରମାନଙ୍କର ଚରିତ୍ର ବର୍ଣ୍ଣନା କରାଯାଇଛି, ଏବଂ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ମଧ୍ୟ କୁହାଯାଇଛି, ବାମନ ଦେବଙ୍କ କଥା କୁହାଯାଇଛି, ଋଷଭ ଦେବ, ଏମିତି ଅନେକ ଅବତାରଙ୍କ ବିଷୟରେ କୁହାଯାଇଛି ଭାଗବତରେ। କିନ୍ତୁ କୌଣସି ଅବତାରମାନଙ୍କ ବିଷୟରେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, ଯେଭଳି ଭାବରେ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଗଲା, 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 90 ଅଧ୍ୟାୟ ଭାଗବତ ସମୁଦାୟ 335 ଅଧ୍ୟାୟ ରହିଛି, କେବଳ ଭଗବାନ ଓ କୃଷ୍ଣ ବିଷୟରେ 90 ଅଧ୍ୟାୟରେ କୁହାଯାଇଛି। ତା ପରେ ଏବଂ ତା ପୂର୍ବରୁ ମଧ୍ୟ ଭଗବାନ କୃଷ୍ଣଙ୍କ କଥା ଆସିବ, ଏକାଦଶ ସ୍କନ୍ଧରେ ମଧ୍ୟ ଭଗବାନ କଥା କହିବେ, ଉଦ୍ଧବଙ୍କୁ କହିବେ, ପ୍ରଭୁପାଦମାନେ ତାଙ୍କ ଭାବରେ ସେଗୁଡ଼ା କହୁଛନ୍ତି, ଉଦ୍ଧବଙ୍କୁ କହିବେ ଏକାଦଶ ସ୍କନ୍ଧରେ, ଯେମିତି ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି, ଏ ଭଗବାନ କଥା। ତାନି ନୁହଁ ପଦବିସ୍ତାର ଭଗବାନ କୃତବାନ ଜାନି କର୍ମାଣି, ଭଗବାନ ଯେଉଁ କର୍ମ ସବୁ ରହିଛି, ଜନ୍ମ କର୍ମ ସେମିତି ଦିବ୍ୟମ, ଭଗବାନଙ୍କର ଜନ୍ମ ଏବଂ କର୍ମ ବହୁତ ଦିବ୍ୟ। ତେଣୁ ଭଗବାନଙ୍କର କଥା ମଧ୍ୟ ତାଙ୍କର କର୍ମ, ଏବଂ ଭାଗବତଙ୍କ କଥା ମଧ୍ୟ ତାଙ୍କର କର୍ମ, ବୋଲି ଭଗବାନ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଭଲ ପଦ ବିସ୍ତାରାତ୍, ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ କ'ଣ, ହଁ, କୃତବାନ ଜାନି ଶବ୍ଦ ଦୁଇଟି ଇଙ୍ଗିତ କରୁଛି ଯେ ଶ୍ରୀକୃଷ୍ଣ ଏହି ପୃଥିବୀରେ ପ୍ରକଟ ଥିବା ସମୟରେ ଯେଉଁ ସମସ୍ତ ଲୀଳା ବିଳାସ କରିଥିଲେ ତାହା ମାନବ ସମାଜ ପାଇଁ ହିତକାରୀ ଥିଲା। ଭାଗବତ ନବମ ସ୍କନ୍ଧ 24 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ଯେଉଁ ସବୁ ଲୀଳା କରିଛନ୍ତି ଇଏ ଆମ ପାଇଁ କରିଛନ୍ତି, କଳୌ ଜନିଷ୍ୟମାଣ, ଭଗବାନ ଯେଉଁ ଆସିକରି ଦ୍ୱାପର ଯୁଗର ଅନ୍ତିମରେ ସବୁ ଲୀଳା କଲେ, ସେଇ ଯେଉଁ ସେଇ ସମୟରେ ଯେଉଁମାନେ ଥିଲେ ତାଙ୍କୁ ତ ଆନନ୍ଦ ପ୍ରଦାନ କଲେ, ତା ବାଦ ମଧ୍ୟ ଯେଉଁ କଳିଯୁଗର ଲୋକମାନେ ଆସିବେ ତାଙ୍କ ପାଇଁ ମଧ୍ୟ ଦୁଃଖ ଶୋକ ତମନୁଦମ ବୋଲି କୁହାଯାଇଛି, କଳୌ ଜନିଷ୍ୟମାଣ ଦୁଃଖ ଶୋକ ତମନୁଦମ ଅନୁଗ୍ରହାୟ ଭକ୍ତାନାଂ ସୁପୁଣ୍ୟ ବେତନୋଦ୍ଦେଶ। କଳିଯୁଗର ଲୋକମାନେ ଯେଉଁ ଆସିବେ ତାଙ୍କର ଦୁଃଖ ଶୋକ ଏବଂ ଅଜ୍ଞାନତାକୁ ଦୂର ହୋଇଯିବ, କେବଳ ଶ୍ରବଣ କରିବା ମାତ୍ରେ ଭଗବାନଙ୍କ ଏଇ ଯେଉଁ ଲୀଳା ସବୁ ରହିଛି, ଅନୁଗ୍ରହାୟ ଭକ୍ତାନାମ ଭଗବାନ ଏ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ଏବଂ ସୁପୁଣ୍ୟ ବେତନୋଦ୍ଦେଶ ଭଗବାନଙ୍କର ଯଶକୁ ବିସ୍ତାର କରିବା ପାଇଁ ଆସିଛନ୍ତି ଭଗବାନ, ସୁପୁଣ୍ୟ ବେତନୋଦ୍ଦେଶ ଏଭଳି ଭଗବାନ ଲୀଳା ରହିଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯଦି ଧାର୍ମିକ ବ୍ୟକ୍ତି ଦାର୍ଶନିକ ଏବଂ ଜନସାଧାରଣ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର କାର୍ଯ୍ୟକଳାପ ଶ୍ରବଣ କରିବେ ତାହେଲେ ସେମାନେ ମୁକ୍ତ ହୋଇଯିବେ, ଭଗବାନ କଥା ଶୁଣିବାରେ ଫଳ ସବୁ ରହିଛି, ଭୌତିକ ବନ୍ଧନରୁ ମୁକ୍ତ ହୋଇଯିବେ। ଆମେ କେତେଥର ଉଲ୍ଲେଖ କରିଛୁ ଯେ କୃଷ୍ଣ କଥା ଦୁଇ ପ୍ରକାର, ସ୍ୱୟଂ ଶ୍ରୀକୃଷ୍ଣଙ୍କ ମୁକୁନିସୃତ ଭଗବତ ଗୀତା ଏବଂ ସୁଖଦେବ ଗୋସ୍ୱାମୀଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣିତ ଶ୍ରୀମଦ ଭାଗବତମ, ଏ ଦୁଇଟା ଯାକ ଭଗବାନ କଥା। କେହି ଯଦି ଶ୍ରୀକୃଷ୍ଣଙ୍କ କଥାରେ ଅଳ୍ପ ଟିକିଏ ଆଗ୍ରହୀ ହୁଅନ୍ତି ସେ ମୁକ୍ତି ଲାଭ କରିବେ, ଭଗବାନ କଥା ଶୁଣିବାରେ ଇଏ ହେଉଛି ଫଳ, ଶୁଣିକରି ପ୍ରଥମେ ଭଲ ଲାଗିବ ନାହିଁ, କିନ୍ତୁ ଭଗବାନ କଥା ଶୁଣି ଶୁଣିକରି ଏଭଳି ଅବସ୍ଥା ଆସିବ ଆଉ କଥା ନ ଶୁଣିକି ସେ ରହିପାରିବେ ନାହିଁ, ସେତେବେଳେ ସେ କଥାକୁ ଶୁଣିବେନି, ସେମାନେ ପାଳନ କରିବେ, ପର୍ଣ୍ଣ ମାଧ୍ୟମରେ ଭଗବାନ କଥା ପାଳନ କରିବେ। ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 37-37 ଶ୍ଳୋକ ଦୁଇଟରେ ଏସବୁ କଥା କୁହାଯାଇଛି। ଭଗବାନ କଥା ପାଳନ କରିକି ସେମାନେ ତାଙ୍କ ହୃଦୟ ଶୁଦ୍ଧ ହୋଇଯାଇକି ସେମାନେ ଭଗବତ ଧାମକୁ ଯିବେ। ଏବଂ ଭାଗବତ ମଧ୍ୟ କୁହାଯାଇଛି, କୀର୍ତ୍ତନା ଦେବ କୃଷ୍ଣସ୍ୟ, ଭଗବାନଙ୍କର ନାମ କୀର୍ତ୍ତନ ମାଧ୍ୟମରେ ଜଣେ ମୁକ୍ତ ସଂଘ ପରମ ପ୍ରଜେ ସେ ଏ ଭୌତିକ ଜଗତ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇକରି ଭଗବତ ଧାମକୁ ଯିବେ। କେବଳ କୃଷ୍ଣ କଥା କୀର୍ତ୍ତନ ଫଳରେ କଳିଯୁଗର କଳୁଷରୁ ମୁକ୍ତ ହେବା ସମ୍ଭବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ତେଣୁ ଉପଦେଶ ଦେଇଛନ୍ତି, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ। ଏହିଁ କୃଷ୍ଣ ଭାବନା ମୃତର ଉଦ୍ଦେଶ୍ୟ କୃଷ୍ଣ କଥା ଶ୍ରବଣ କରି ଭଗବତ ବନ୍ଧରୁ ମୁକ୍ତ ହେବା। ଆମର ଚେତନା ଆମ ସଂଘ ନାମ କୃଷ୍ଣ ଚେତନା, ଭଗବାନ କଥା ଶ୍ରବଣ କରିବା ଯେ ଖାଲିକି ମନକୁ ଆନନ୍ଦ ପ୍ରଦାନ କରିବ ତା ନୁହଁ, ଏଇଟା ଭଗବତ ଧାମରୁ ଆମକୁ ମୁକ୍ତି ପ୍ରଦାନ, ମୃତ୍ୟୁରୁ ମୃତ୍ୟୁ ଉପରେ ଆମେ ଜୟଲାଭ କରିବା। ଏ ମନୁଷ୍ୟ ଜନ୍ମର ହେଉଛି ଅନ୍ତିମ ସିଦ୍ଧି ହେଉଛି ଏଇଟା। ତେଣୁ ଏଠି ଯେଉଁ କୁହାଯାଇଛି, ଜୀବ ଗୋସ୍ୱାମୀ କହୁଛନ୍ତି, ନନୁ ସର୍ବାଣି ଅପି ତସ୍ୟ କର୍ମାଣି ପରମ ଅଦ୍ଭୁତାନି ଇତି ଚେତ୍। ତା ପୂର୍ବରୁ କହିଲେ ନା, ଆପଣ ଯେଉଁ ସବୁ କହିଲେ ପରମ ଅଦ୍ଭୁତ କଥା ଭଗବାନଙ୍କର, ତା ପୂର୍ବରୁ ଯେଉଁ କହିଲେ ନା ଅଦ୍ଭୁତ ପ୍ରଥମ ଶ୍ଳୋକରେ କହିଲେ ପରମ ଅଦ୍ଭୁତମ, ପରମ ଅଦ୍ଭୁତମ କହିଲେ ଭଗବାନଙ୍କର ଲୀଳା ସବୁ। ତେଣୁ ଯଦି ଶୁକଦେବ ଗୋସ୍ୱାମୀ କହିବେ ସବୁ ଭଗବାନଙ୍କ ସବୁ ଲୀଳା ତ ଅଦ୍ଭୁତ, ଆଉ କେଉଁଟା ମୁଁ କହିବି ଯେ, ତେଣୁ କହୁଛନ୍ତି ତାହେଲେ ସର୍ବାଣି ଏବ କଥା ଇତିହାସ, ସବୁ କଥା କୁହନ୍ତୁ, ଯଦିଓ ସବୁ କଥା ସମ୍ଭବ ନୁହଁ କିନ୍ତୁ ତାଙ୍କର ଲୋଭ, ଏ ଲୋଭ ରହିଛି ଶୁଣିବା ପାଇଁ ଲୋଭ ରହିଛି, ତେଣୁ ତାହେଲେ ସର୍ବାଣି ଏବ କଥା ଇତିହାସ, ସେଥିପାଇଁ ଏ ଶ୍ଳୋକଟି କୁହାଯାଇଛି। ଅବତାର ଭଗବାନ ଅବତାର ପ୍ରୟୋଜନ ବିଷୟରେ ଏଠି କୁହାଯାଉଛି। ଭଗବାନ ଶବ୍ଦର ଅର୍ଥରେ ଜୀବ ଗୋସ୍ୱାମୀ କହୁଛନ୍ତି ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ କି, ଭଗବାନ କହିଲେ ସମସ୍ତ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଯେତେ ଧନ ଯେତେ ଶକ୍ତି ଯେତେ ଜ୍ଞାନ ବୈରାଗ୍ୟ ଇତ୍ୟାଦି ଯେଉଁ ରହିଛି ସବୁଥିରେ ପୂର୍ଣ୍ଣ ହେଇଥିଲେ ମଧ୍ୟ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ ବି କୃପା, ଭଗବାନ ବି କୃପା, ଜଣ ପାଖରେ ବହୁତ ଧନ ଅଛି ସବୁ ରହିଛି କିଛି ପରିପୂର୍ଣ୍ଣ ସିଏ, କିନ୍ତୁ ସିଏ ଜଣଙ୍କୁ କୃପା ନ କରିପାରନ୍ତି, କିନ୍ତୁ ଭଗବାନ ଏଭଳି କୃପାର ସାଗର ସିଏ କୃପା। ଭୂତାନି ସର୍ବାଣି ଏବ ଭାବୟନ୍ତି, ଭୂତ ଭାବନା ଶବ୍ଦର ଅର୍ଥ ହେଉଛି ଏଇଟା ଭଗବାନଙ୍କ କୃପା, ସମସ୍ତ ଜୀବମାନଙ୍କୁ ଭାବୟତି କହିଲେ ପାଳନ୍ତି, ଭଗବାନ ପାଳନ କରୁଛନ୍ତି। ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ଖାଲି ପୃଥିବୀର ନୁହଁ ସବୁ ଲୋକରେ ଜୀବ ରହିଛନ୍ତି, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସମସ୍ତଙ୍କୁ ସେ ପାଳନ କରୁଛନ୍ତି, ଭଗବାନ ସେ ଭୂତ ଭାବନ ପାଳନ କରୁଛନ୍ତି ତଥା ସହ ଯେତୁ ସେ କରୁଛନ୍ତି। ପୁଣି ବିଶ୍ୱାତ୍ମା କହିବାର ଶବ୍ଦ ଅର୍ଥ ହେଉଛି ପରୀକ୍ଷିତ ମହାରାଜଙ୍କର ଭାବନାଟା ହେଉଛି କ'ଣ ନା, ଚେତନାଦି ଶକ୍ତି ପ୍ରେରକତ୍ୱେନ ସ୍ୱଭାବତଃ ଏବଂ ହିତକାରୀ। ଇଏ କ'ଣ, ଏଇ ଯେଉଁ ମୃତ ବସ୍ତୁ ନା, ସବୁକିଛି ମୃତ, ଭୌତିକ ଜଗତ ହେଉଛି ମୃତ ଜଗତ, ଅମୃତୋ ମା ଅମୃତୋ ଗମୟ ନା, ତମ ଶ୍ରୀ ମା ଜ୍ୟୋତିର୍ଗମୟ, ମୃତ ମା ଅମୃତ ଅମୃତ ଗମୟ, ମୃତ ଜଗତ ଏବଂ ମର୍ତ୍ତ୍ୟ ଜଗତ ବୋଲି କୁହାଯାଉଛି। ଏଠି ଯିଏ ଜନ୍ମ ହେଉଛି ମୃତ୍ୟୁବରଣ କରୁଛି, ଯେତେବେଳେ ଜଣେ ମୃତ୍ୟୁ ଜଗତକୁ ଆସିଛି ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ, ଅଶ୍ରଦ୍ଧାନା ପୁରୁଷା ଧର୍ମଶ୍ୱାସ ପରମ ତପ ଅପ୍ରାପ୍ୟ ମା ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନ। ଭଗବାନ କଥାରେ ଯଦି ଶ୍ରଦ୍ଧା ନ ରହିବ, ବିଶ୍ୱାସ ନ ରହିବ, ତାହେଲେ ଭୌତିକ ଜଗତରେ ମୃତ୍ୟୁ ଜଗତରେ ଘୁରି ବୁଲିବା। କିନ୍ତୁ ଏଠି ଯେଉଁ କୁହାଗଲା ବିଶ୍ୱାତ୍ମା, ସେ ସମସ୍ତଙ୍କୁ ଚେତନା ଦେଉଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଜୀବନ ସର୍ବଭୂତ, ସମସ୍ତ ଭୂତଙ୍କର ମୋ ଜୀବନ, ଏ ଗୋଟେ ଭଗବାନ ବିଭୂତି ଜୀବନ, ଭଗବତ ଗୀତା 10 ଅଧ୍ୟାୟ ନା କେଉଁଥିରେ କୁହାଯାଇଛି ଏଇଟା, ଜୀବନ ସର୍ବଭୂତ। ତେଣୁ ଏଇ ଯେଉଁ ରହିଛି ଚେତନା ଭଗବାନ ପ୍ରଦାନ କରୁଛନ୍ତି, ଚେତନା ପ୍ରଦାନ କରୁଛନ୍ତି, ଏ ଭୌତିକ ଜାଗା ଚେତନଶୀଳ ବୋଲି ଲାଗୁଛି। ଆମେ ସବୁ ଏ ଶରୀର ହେଉଛି ପ୍ରକୃତ ଭୂତ ଶରୀର, ଭୌତିକ ଶରୀର, କିନ୍ତୁ ଏ ଚେତନଶୀଳ ହେଉଛି କାହିଁକି ନା ଭଗବାନ ଏଠି ଅଛନ୍ତି, ଏବଂ ଆମେ ମଧ୍ୟ ଭଗବାନଙ୍କ ସେହି ହିସାବରେ ଆତ୍ମା ରହିଥିବାରୁ ଏ ଭୌତିକ ଜଗତ ସବୁ ଚାଲିଛି। ଜୟଦଙ୍ଗ ଧାର୍ଯ୍ୟ ଜଗତ ବୋଲି କୁହାଯାଇଛି ନା, ଆମେ ସବୁ ଭଗବାନଙ୍କର ଉନ୍ନତତର ଶକ୍ତି ତେଣୁ ଏ ନିଚତର ଶକ୍ତି ଆମେ ଯେହେତୁ ଅଛେ ସେଥିପାଇଁ ନିଚତର ଶକ୍ତିରେ ପରିବର୍ତ୍ତନ ଆସୁଛି। ଚେତନା ଆଦି ପ୍ରକୃତ ସବୁ ତ ହିତକାରୀ, ତେଣୁ ସମସ୍ତଙ୍କର ହିତକୁ ପ୍ରଦାନ କରୁଛନ୍ତି ଭଗବାନ। କ'ଣ ବିଶ୍ୱଭାବନ ବିଶ୍ୱାତ୍ମା ସମସ୍ତଙ୍କର ଭଗବତ ଗୀତା 15 ଭଗବାନ କହିଛନ୍ତି, ସେ ବିଶ୍ୱରେ ଥିବାରୁ କ'ଣ ସେଇଟାକୁ ଭଗବାନ କ'ଣ କରୁଛନ୍ତି ନା ଏଇଟାକୁ ପାଳନ କରୁଛନ୍ତି। ବିଭତି ଅବ୍ୟୟ ଈଶ୍ୱର ଭଗବାନ ପାଳନ କରୁଛନ୍ତି, ଭିତରେ ରହିକିରି ପାଳକ ସିଏ। ତେଣୁ ଇଏ ହେଉଛି ପ୍ରେମ, ଭଗବାନ ଯେଉଁ ଆସୁଛନ୍ତି ପ୍ରେମ ପ୍ରଦାନ କରିବେ, ସେ ପ୍ରେମ ବସ୍ତୁକୁ ବିଷୟରେ ଶୁଣିବା ପାଇଁ ତାଙ୍କର ବହୁତ ଆଗ୍ରହ ରହିଛି। ତେଣୁ ଯଦିଓ ଭଗବାନ କଥା ସମ୍ପୂର୍ଣ୍ଣ ଭାବରେ କହିବା ଅସମ୍ଭବ, କିନ୍ତୁ ତାଙ୍କର ଯେହେତୁ ଲାଳସା ରହିଛି ସେଥିପାଇଁ ଏହି ପ୍ରଶ୍ନଟି ପଚାରିଲେ। ତେଣୁ ପୁଣି ସବୁ କଥା କହିବେ, କିନ୍ତୁ ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀମାନ।
ବଶିଷ୍ଠ ରୋଷେଇ ସେ ବ୍ରହ୍ମାଣ୍ଡକୁ ଧରିଲେ ନା ତାଙ୍କର ସେପଟେ ଚାରିପଟେ ବୁଲିକି ପଳେଇ ଆସିଲେ ହେଲା।